ମୁଁ ସସ୍ମିତା ବୈଠା କହୁଛି, ଗଙ୍ଗୁଆ ବସ୍ତିରୁ, 8 ନମ୍ବର ୱାର୍ଡରୁ। ଆମର ଏଠି ସୁବିଧା କିଛି ନାହିଁ, ରାସ୍ତା ନାହିଁ, 25 ବର୍ଷ ହେଲା ରହିଲେଣି ଆମେ, ରାସ୍ତା ନାହିଁ କି ଲାଇନ ନାହିଁ, ଆଉ ଲାଟ୍ରିନ୍ ମାନେ ଶୌଚାଳୟର କିଛି ବ୍ୟବସ୍ଥା ନାହିଁ, ଆଉ ବାହାରକୁ ଯାଉଛୁ ଆମେ, ଆଉ 5-6 ଘରକୁ ଯଦି ଗୋଟେ ଲେଖା ଲାଟ୍ରିନ୍ ଦିଅନ୍ତେ ହେଲେ ବି ଆମେ ବହୁତ ଖୁସିରେ ରୁହନ୍ତୁ, ଆଉ ଆମକୁ ଟିକେ ସୁବିଧା ଦେଲେ ଆମେ ଟିକେ ଭଲରେ ରୁହନ୍ତୁ। ଆମ ରାସ୍ତା ବି ନାହିଁ, ଆମ୍ବୁଲାନ୍ସ ଆସିବାକୁ, କାହାର ଯଦି ଦେହ ଖରାପ ହେଲା ଆମ୍ବୁଲାନ୍ସ ବି ଆସିପାରୁନି, ଆମେ ବହୁତ ଅସୁବିଧାରେ ଚଳୁଛୁ, ଆଉ ଯଦି ଆପଣ କିଛି ସାହାଯ୍ୟ ହେଲେ ଆମେ ଟିକେ ଭଲରେ ରୁହନ୍ତୁ।
ଲାଇନ ନାହିଁ କି କମ୍ୟୁନିଟି ଘର